ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାନୁ ଓଡ଼ିଶା ଗସ୍ତଥି ଆସୁଛନ୍। ଆଜି ସଞ୍ଜ ବେଲା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱରନୁ ପହଞ୍ଚିବେ। ଇତା ଋତୁରୁ ଆଇବାକାଲି ସକାଳର 7 ବଜେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୁରୀ ଶ୍ୱେତଗଙ୍ଗାନ ପିତୃପୁରୁଷଙ୍କର ଉଦ୍ଦେଶ୍ୟ ପିଣ୍ଡଦାନ କରିବାର କାର୍ଯ୍ୟସୂଚୀ ରହିଛି। 7:40 ରାଷ୍ଟ୍ରପତି ମହାପୁରୁମାନଙ୍କର ଦର୍ଶନ କରିବେ। ଦର୍ଶନ ସାରିକରି ରାଷ୍ଟ୍ରପତି 8:20 ବେଲକେ ଶ୍ରୀମନ୍ଦିରନୁ ବାହାରିବେ ବୋଲି ସୂଚନା ମିଳିଛି। ଇତା ଋତୁରୁ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। 4 ଦିନ ରାଷ୍ଟ୍ରପତି ରାଇରଙ୍ଗପୁରନ ଭଞ୍ଜବୀର ସୁନାରାମ ସୋରେନଙ୍କର ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ। 6 ଶିମିଳିପାଳନ ଆଦିବାସୀ ମହିଳା ଆଉ ଜୁଆନ ପିଲାଙ୍କ ସାଙ୍ଗେ ଭାବ ବିନିମୟ କରିବେ। ଇତା ଋତୁରୁ ରାଷ୍ଟ୍ରପତି ଫେରିଯିବାର କାର୍ଯ୍ୟସୂଚୀ ରହିଥିବାର ରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ SHGର ମହିଳାମାନଙ୍କୁ ଦିଆଯାଉଥିବା ଋଣ ଉପରେ ଆଜି ସୁଧ ଟଙ୍କା ଫେରାଯିବା। ଭୁବନେଶ୍ୱର ପୋଖରୀ ଫୁଟନ ଥିବାର ମିଶନ ଶକ୍ତି ଭବନ ସମ୍ମିଳନୀ କକ୍ଷନ ଆଜି ସକାଳ ବେଲା ହେବାରକେ ଥିବାର ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ଟଙ୍କା ଫେରାବେ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫରୁ ଆସାମର ଗୌହାଟୀନ ଚାଲିଥିବାର 3 ଓଡ଼ିଶା ପରବ 2026 ଗଲାକାଲି ଉଦ୍ଯାପିତ ହୋଇଯାଇଛି। 3 ଧରିକରି ଚାଲିଥିବା ପ୍ରଦର୍ଶନୀଟି ଓଡ଼ିଶାର କଳା ହସ୍ତତନ୍ତ ବୟନ ଶିଳ୍ପ ଆଉ ଖାନପାନ ପ୍ରଦର୍ଶିତ ହୋଇଥିଲା। ଇତାର ସହିତ ବହୁତ ନିବେଶକ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରଟି ପୁଞ୍ଜିନିବେଶ ଲାଗି ଆଗ୍ରହ ପ୍ରକାଶ କରିଛନ୍। ଆସାମ ଆଉ ଉତ୍ତର ପୂର୍ବର ଟୁର୍ ଅପରେଟରମାନଙ୍କ ସହିତ ଓଡ଼ିଶା ପର୍ଯ୍ୟଟନ ଅଧିକାରୀମାନେ ଯୋଗାଯୋଗ ଆଉ ମିଳିତ ପର୍ଯ୍ୟଟନ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମା ଗାଦିନ ଚାଲିଥିବାର ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳାଥି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଲାକାଲି ଯୋଗ ଦେଇକରି ମହିମା ପୀଠର ବିକାଶ ଲାଗି ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ପୀଠନ 240 କୋଟି ଟଙ୍କା ଖର୍ଚ୍ଚାତି 263 ଫୁଟ ଉଚ୍ଚା ଗୋଟିଏ ମନ୍ଦିର ତିଆରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଇତା ସହିତ ଜୋରନ୍ଦା ମହାବିଦ୍ୟାଳୟର ଉନ୍ନତି ଲାଗି 2 କୋଟି ଟଙ୍କା ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଲାକାଲି ଲୋକସଭାନ କେନ୍ଦ୍ରୀୟ ବଜେଟ୍ 2026-27 ଉପସ୍ଥାପନ କରିଛନ୍। ଏ ବଜେଟ୍ଟି ଦେଶର ଆର୍ଥିକ ବିକାଶ ଢାଞ୍ଚାଗତ ଉନ୍ନତି ଶିଳ୍ପ କୃଷି ଆଉ ଉତ୍ପାଦନକେ ପ୍ରୋତ୍ସାହନ ଦେବାର ଉପରେ ଖାସ୍ ଗୁରୁତ୍ୱ ଦିଆଯାଇଛି। ଏ ବାବଦେ ଅବସରପ୍ରାପ୍ତ ପ୍ରଫେସର ଅଜୟ ମିଶ୍ର ତାଙ୍କର ପ୍ରତିକ୍ରିୟା କହିଛନ୍।
ଏଇଟା ଗୋଟେ ପ୍ରକାର ଭାରି ସନ୍ତୁଳିତ ବଜେଟ୍ ହେଇଛି। ଭାରତର ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ଏବଂ ଭାରତର ଇକୋନୋମି ସହଜେ ତ ସୁଦୃଢ଼ ଅଛି ବୋଲି ଅନୁମାନ କରୁଛୁ, କାରଣ ବିଦେଶର ଅନେକ ଦେଶ ତୁଳନାରେ ଆମର ସନ୍ତୁଳିତ ଅର୍ଥନୀତି ଅଛି, କିନ୍ତୁ ତାକୁ ଆହୁରି ଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଅନ୍ୟ ପକ୍ଷରେ ଦେଖିବେ ଯେ ବିଶେଷ କରି ଛାତ୍ର ଯୁବକ ଏବଂ ମହିଳାମାନଙ୍କୁ ବିଶେଷ ପ୍ରାଧାନ୍ୟ ଦିଆଯାଇଛି। ଶିକ୍ଷା କ୍ଷେତ୍ରର ଭିତ୍ତିଭୂମି ପାଇଁ, କୃଷିର ଭିତ୍ତିଭୂମି ପାଇଁ, ସ୍ୱାସ୍ଥ୍ୟର ଭିତ୍ତିଭୂମି ପାଇଁ ଏବଂ MSME ସେକ୍ଟର ଗୁରୁତ୍ୱ ଦିଆଯାଇଛି।
ଯୁଗ୍ମ ପ୍ରବେଶିକା ପରୀକ୍ଷା JEE ମେନ୍ 2026 ସେସନ 2 ଲାଗି ଅନଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଇଛି। ଆବେଦନ ପ୍ରକ୍ରିୟା ଆଇବା 25 ତକ ଚାଲବା। ଏ ସମୟ ଭିତରେ ଆପ୍ଲିକେସନ ଉଇଣ୍ଡୋ ଖୋଲବାର୍କେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି NTA ତରଫରୁ ଯୋଜନା କରାଯାଇଛି। April 2-9 JEE ମେନ୍ ସେସନ 2 ପରୀକ୍ଷା ହେବା ବୋଲି NTA ତରଫରୁ ବିଜ୍ଞପ୍ତି ବାହାରିଛି। ଆର୍ଦ୍ରଭୂମି ଆର୍ ଉପକାରିତା ବାବଦେ ଲୋକ ସଚେତନ କରାବାର ଉଦ୍ଦେଶ୍ୟ ଫି ବଛର ଆଜିର ଦିନକେ ବିଶ୍ୱ ଆର୍ଦ୍ରଭୂମି ଦିବସ ଭାବେ ପାଳନ କରାଯାଉଛି। ଏ ବଛରର ଆଜିର ଦିବସର ବାର୍ତ୍ତା ହେଉଛି ଆର୍ଦ୍ରଭୂମି ଆଉ ପାରମ୍ପରିକ ଜ୍ଞାନ ସାଂସ୍କୃତିକ ଐତିହ୍ୟ ପାଳନ, ଜୈବ ବିବିଧତା, ଜଳବାୟୁ ନିୟନ୍ତ୍ରଣ ଆର୍ ମାନବ ସମାଜ ଲାଗି ଆର୍ଦ୍ରଭୂମିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସମ୍ବଲପୁର ବିର୍ସାମୁଣ୍ଡା ପଡ଼ିଆନ ଗଲା January 24 ମୂଲ ହୋଇଥିବାର ପୁସ୍ତକ ମେଳା ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ମହାନଗର ନିଗମ ଆୟୁକ୍ତ ରେହାନ ଖେତ୍ରୀ, ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ DFO ଅଂଶୁ ପ୍ରଜ୍ଞା ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସମ୍ବଲପୁରୀ ଭାଷା ସାହିତ୍ୟ ସାଧକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ସେତୁ ସମ୍ମାନଥି ସମ୍ମାନିତ କରାଯାଇଥିଲା। ଇତାର ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ଆଉ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଭବାନୀପାଟଣା ଟାଉନ ହଲ୍ର ଜିଲ୍ଲାର ସବୁ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇକରି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ତନ୍ମୟ ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆଇବା ମେଟ୍ରିକ୍ ପରୀକ୍ଷାର୍ଥି ଭଲ ଫଳାଫଲ, ବିଦ୍ୟାଳୟ ପରିଚାଳନା, ଆକାଂକ୍ଷୀ ପାଠ୍ୟକ୍ରମ, ମଧ୍ୟାହ୍ନ ଭୋଜନ ସୁପରିଚାଳନା, ନୂଆ ପଢ଼ା ବହି ବାଗିର ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ପଶ୍ଚିମା ଝଡ଼ର ପ୍ରଭାବଟି ରାଜ୍ୟର ବଡ଼ଭାଗୀ ଜାଗନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା 3-4 ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏସିଆର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।
ଧନ୍ୟବାଦ।